प्रिय विद्यार्थीगण शुभेच्छा। ओडिशा राज्य मुक्त विश्वविद्यालय प्रयास रे प्रस्तुत इंटरनेट रेडियो प्रज्ञपाणी को स्वागत। चलंतु एबे आलोचना करिबा जिला रिपोर्टिंग विषय रे। आंचलिक गणमाध्यम रे खबर परिवेशन उपाय एवं शैली बदलुची। गाँ गहली स्थानीय खबर मुख्य पृष्ठ को बेसी बेसी आसुची। लोक माने भी निज निज अंचल रो खबर बेसी बेसी पढ़ा चाहती। फलरे क्रमशः प्रशिक्षित सांबादिक माने जिला स्तर को उपखंड स्तर को रिपोर्टिंग पय जाउचंती, जहाँ सांबादिकता को नुआ एक रंग देउची। ओडिशा भितरे सांबादिकता करथुबा बेले जेते बीट किंबा प्रकार भितरे रिपोर्टिंग करले मध्य जिला रिपोर्टिंग रो मजा सबुठारु अलगा। जिला रे रिपोर्टिंग रे कोनसी बीट न थाए। आम खबर कागज रे एबे प्रति बीट पय जणे किंबा एकाधिक सांबादिकंकु ही काम करबाकु होइताए। अपराध ठारु आरंभ करी विकासमूलक सांबादिकतार रिपोर्टिंग सेमाने लिखिथांती। विभिन्न खबर कागज गुड़िक तरफ अलग अलग जिला जणे जणे प्रतिनिधि को नियुक्त करा जाय थाए, जहाँ को कहा जाए जिला प्रतिनिधि। पूर्वरु ओडिया खबर कागज रे ए व्यवस्था नथिला। मोटामोटी भाव एजेंट माने जिला किंबा ब्लॉक स्तर रिपोर्ट पठाउथिले, किंतु जिला प्रतिनिधि व्यवस्था ओडिशा रे प्रायतः संवाद खबर कागज ही आरंभ करथिला। 90 दशक शेष आड़क भुवनेश्वर जने जने सांबादिकंकु जिला को बदली करागला। एबे प्राय सबु खबर कागज रे ए व्यवस्था लागू करागलानी। पुणि वर्तमान नुआ एक व्यवस्था देखा जाउछे। केतेक क्षेत्र रे उपखंड बा सब डिविजन रे जने जने प्रतिनिधि को नियुक्ति दिया जाउछे। जदि जिला टी भौगोलिक दृष्टि बहुत बड़ जेमिति मयूरभंज बा गंजाम, सेठारे दुई जन प्रतिनिधि काम कले खबर संग्रह करिवारे बेस सुविधा होइथाय। मयूरभंज रायरंगपुर जणे एवं गंजाम भंजनगर रे जणे जणे उपखंड स्तरीय सांबादिकंकु आजिकाले नियुक्ति मिलुथिबारे देखा जाउछे। केन्दुझर आनंदपुर रे भी एका व्यवस्था। बाहर अंचल रु जिला प्रतिनिधिंकु नियुक्ति देबारे गोटिए भल उद्देश्य रहिछे। साधारणतः संपृक्त सांबादिक जनक निर्दिष्ट गोटे जिला को गला बेले सेठाकर मनीष मानक सहित एतेटा परिचय न थाए, फल रे से निरपेक्ष रहिबे बोली आशा करा जाए। वर्तमान समय रे जिला प्रतिनिधि मानकर आंतः जिला बदली भी होउचे। डेस्क रु अनेक समय रे सह संपादक माने प्रतिनिधि भाबे जिला को बदली होई जाउचंती, तबे जने सांबादिक जिला को बदली हेबा पूर्वरु डेस्क रे किछि दिन काम करबा भलो, कारण सेतिक बेले जिला रु आसीथिबा विभिन्न खबर संस्पर्श रे आसीबार सुजोग मिले। कोउ बागरे जिला रे कोन खबर लेखा जाउची, कोउ ऋतु रे जिला रो खबर कोउ मड नेउची, से ने पूर्वरु साधारण ज्ञान डेस्क रे थिबा बेले आसी जाय। सेतिक ज्ञान संगरे धरी जिला रे जाई पहुंचले आउ रिपोर्टिंग पय साधारणत कोनसी असुविधा न थाए। तथापि प्रत्येकटि जिल्लार निजस्व समस्या रहिछे, सुविधा रहिछे। संस्कृति चलनी पर्वपर्वाणी पाळिबार ढंग रीतिनीति अलगा, तेणु जिल्लारे पहुँचिबा परे से दिगरे सूक्ष्म दृष्टि देबार आवश्यकता सर्वाधिक। जिल्ला रिपोर्टिंग रे मजा अलगा। सेइटि थरे रिपोर्टिंग करि राजधानी को फेरिले संपृक्त सांबादिक रिपोर्टिंग रे अनेक फरक देखिबाकु मिले। विशेषकर जिल्लार निर्दिष्ट घटना प्रति तृणमूल स्तरर मनीषर जंत्रणा प्रति तांकर दृष्टिभंगी बदली जाए, तेणु लेखिबार बाग एवं ढंग भी आपे आपे परिवर्तित हो जाए। तबे जणे सांबादिक नुआ नुआ होई जिला को गले प्रथमे कौन करिबा को पड़िबो से विषय रे आलोचना करिबा। प्रथमे जिला रिपोर्टिंग रा सूत्र बा सोर्स विषय रे चालंतु जानिबा। कोनसे जिला को बदली होई गले प्रथमे सेठाकर जिला सूचना एवं लोक संपर्क अधिकारी को साक्षात करिबा निहाती जरूरी, कारण जिला सूचना और लोक संपर्क अधिकारी संपृक्त जिला प्रशासन मुख्य पात्र भावे काम करिथांती। जिलार प्रतिटी सरकारी बैठक सरकारी योजनार विवरणी से ही सांबादिकंकु जोगाई थांती। मोट उपरे कहिले जिला प्रशासन सहित सांबादिकंक जोगसूत्र माध्यम हेउचंदी जिला सूचना और लोक संपर्क अधिकारी। सब डिविजन स्तर रे मध्य एहिपरि जणे अधिकारी कार्य करिथांती। अवश्य से चाकरी क्षेत्र रे अपेक्षाकृत कनिष्ठ, तांकु कहा जाए SDIPRO। तेणु नुआ नुआ जिला को बदली हो गले DIPRO को साक्षात करी निजर परिचय देबा सबुठारु उत्तम कार्य हेबो। परवर्ती पर्याय रे प्रशासनिक अधिकारी सहित जोगसूत्र स्थापन करिबारे से बहुत सहाय करिथांती। द्वितीय रे जिला को प्रथम करी बदली हो गला परे निर्दिष्ट से जिला सहित खाप खुआइबा पई बेस किछि समय लाग जाए। अलग अर्थर कहले से जिलार खबर सहजरे आखिरे धरा पड़ेनि। जिला सूचना और लोक संपर्क अधिकारी प्राय प्रतिदिन संध्या रे किछि ना किछि खबर ପ୍ରେସ୍ ବିବୃତ୍ତି ଆକାରରେ ସାମ୍ବାଦିକମାନଙ୍କୁ ଦେଇଥାନ୍ତି। ତେଣୁ ତାକୁ ହିଁ ଆଧାର କରି ପ୍ରଥମ କିଛି ଦିନ ଖବର ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ହୋଇନଥାଏ। ଜିଲ୍ଲାକୁ ଗଲାପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସାକ୍ଷାତ କରିଦେବା ସବୁଠାରୁ ଭଲ। ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଭାବେ ଜିଲ୍ଲାପାଳଙ୍କ କ୍ଷମତା ଜିଲ୍ଲା ଭିତରେ ସର୍ବାଧିକ। ତେଣୁ ପ୍ରାୟ ପ୍ରତିଟି ଖବର ଜିଲ୍ଲାପାଳଙ୍କ ବାଟ ଦେଇ ସରକାରଙ୍କ ନିକଟକୁ ଯାଏ ଏବଂ ଆସେ ମଧ୍ୟ। ତାଙ୍କ ସହିତ ଥରେ ଚିହ୍ନା ଏବଂ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହୋଇଗଲେ ଜିଲ୍ଲାର ମୋଟ ଖବରର 30% ସରକାରୀ ଓ ଅନ୍ୟାନ୍ୟ ଖବର ଆରାମରେ ମିଳିଯାଏ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ 2 ଶ୍ରେଣୀ ଦେଇ କାର୍ଯ୍ୟ କରିଥାଏ। ଯେହେତୁ ସେ କ୍ଷେତ୍ର ଅଧିକାରୀ ଫିଲ୍ଡ ଅଫିସର ଭାବେ କାର୍ଯ୍ୟ କରିଥାନ୍ତି, ସେହି କାରଣରୁ ତାଙ୍କର ଆବାସିକ କାର୍ଯ୍ୟାଳୟ ମଧ୍ୟ ଥାଏ। ବହୁ ସମୟରେ ଜିଲ୍ଲାପାଳ ନିଜ ଆବାସିକ କାର୍ଯ୍ୟାଳୟରେ ବି ବସି କାମ କରୁଥିବାର ଦେଖିବାକୁ ମିଳେ। ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ପାଇଁ ଜଣେ ରେସ୍ ଅଫିସର ନିଯୁକ୍ତ ହୋଇଥାନ୍ତି। ସାଧାରଣ ଭାବେ ସେ କନିଷ୍ଠ ଓଏସ୍ ପାହ୍ୟାର ରେସ୍ ଅଫିସରଙ୍କ ସହିତ ଭଲ ଭାବ ଖବର ସଂଗ୍ରହର ବାଟକୁ ସୁଗମ କରିଥାଏ। ଜିଲ୍ଲାପାଳଙ୍କୁ ଯେଉଁଦିନ ସାକ୍ଷାତ କରିବେ ସେଦିନ ସାଧାରଣତଃ ସମ୍ପୃକ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ବା ଏସ୍ପିଙ୍କୁ ସାକ୍ଷାତ କରିନେବା ଉଚିତ। ଜିଲ୍ଲା ପୁଲିସର ମୁଖ୍ୟ ଭାବେ ଆଇନ ଶୃଙ୍ଖଳାର ସମସ୍ତ ଦାୟିତ୍ୱ ତାଙ୍କରି ମୁଣ୍ଡ ଉପରେ। ତାଙ୍କ ସହିତ ଭଲ ସମ୍ପର୍କ ରହିଲେ ଜିଲ୍ଲାର ଅପରାଧ ସମ୍ପର୍କିତ ଖବର ସହଜରେ ମିଳିଯାଏ। ଏସ୍ପିଙ୍କ କାର୍ଯ୍ୟ ସହିତ ଘନିଷ୍ଠ ଭାବେ ଯୋଡ଼ା ଆଉ ଗୋଟିଏ ଅଫିସ ତାଙ୍କ ଆବାସିକ କାର୍ଯ୍ୟାଳୟର ପାଖାପାଖି କାର୍ଯ୍ୟ କରିଥାଏ, ଯାହାକୁ କୁହାଯାଏ DIB ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ବ୍ୟୁରୋ ବା ଜିଲ୍ଲା ଗୁଇନ୍ଦା ଶାଖା। ଜିଲ୍ଲାର ପ୍ରତିଟି ଥାନା ସହିତ ଯୋଗସୂତ୍ର ରକ୍ଷା କରି ପ୍ରତିଦିନର ଅପରାଧର ବିବରଣୀ ପ୍ରସ୍ତୁତ କରିବା DIBର କାର୍ଯ୍ୟ, ଯେଉଁ ରିପୋର୍ଟ ପରେ ଏସ୍ପିଙ୍କ ନିକଟକୁ ଯାଇଥାଏ। ତେଣୁ DIB ସହିତ ଉତ୍ତମ ସମ୍ପର୍କ ରଖିବା ଜରୁରୀ। ଜିଲ୍ଲାରେ ସବ୍ ଡିଭିଜନ ସ୍ତରରେ SDPO ବା ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକାରୀ ଥାଆନ୍ତି। ତାଙ୍କ ସହିତ ସମ୍ପର୍କ ରକ୍ଷା କରି ତାଙ୍କୁ ଖବର ସଂଗ୍ରହର ସୂତ୍ର ଭାବେ ବ୍ୟବହାର କରାଯାଇପାରେ। ପରକୁ ପର ଆପଣ ଯେତେ ଜଣ ଅଧିକାରୀଙ୍କୁ ସାକ୍ଷାତ କରିବେ ତାଙ୍କ ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ହେଉଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ। ଜିଲ୍ଲାରେ ତାଙ୍କୁ ଖୋଜି ବାହାର କରିବା ଟିକେ କାଠିକର କାମ, କାରଣ ସମ୍ପୃକ୍ତ ବିଭାଗଟି ଚୁପଚାପ ମୁଖ୍ୟ କାର୍ଯ୍ୟାଳୟର ଗୋଟିଏ କୋଣରେ କାର୍ଯ୍ୟ କରିଥାଏ। ତାଙ୍କ କାମ କ'ଣ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟରେ ପ୍ରାୟ ପ୍ରତିବର୍ଷ ବନ୍ୟା ଆସେ, ନହେଲେ ମରୁଡ଼ି ଆସେ। ଅଦଳ ବଦଳ କରି ଏ ଦୁଇଟି ପ୍ରାକୃତିକ ଦୁର୍ବିପାକ ଓଡ଼ିଶାକୁ ଘେରି ରହିଥାନ୍ତି। ରାଜ୍ୟର ସମସ୍ତ ଜିଲ୍ଲା ବନ୍ୟା ଓ ମରୁଡ଼ି ପ୍ରବଣ ମଧ୍ୟ। ଜିଲ୍ଲାର ସେହିସବୁ ଘଟଣାବଳୀର ତଥ୍ୟ ସଂଗ୍ରହ କରିବା ଓ ରେକର୍ଡ କରି ରଖିବା ତାଙ୍କ ବିଭାଗର କାମ। ବନ୍ୟା ସମୟରେ ଏହି ବିଭାଗଟି ସବୁଠାରୁ ଅଧିକ କାମରେ ଆସିଥାଏ। ନଦୀର ଜଳପତନ ଏବଂ ବନ୍ୟା ପ୍ରଭାବିତ ଗାଁ ତାଲିକା ସରକାରୀ ଭାବେ ଏଇଠୁ ମିଳିଯାଏ। ପରକୁ ପର ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ସାକ୍ଷାତ କରିନେବା ଉଚିତ, ଯେଉଁ ତାଲିକାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଆଦି ରହିବେ। ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା DRDA ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ। ଉପଖଣ୍ଡ ହୋଇଥିଲେ ସେଠାରେ DRDA ନଥାଏ, ଅତିରିକ୍ତ ଜିଲ୍ଲାପାଳ ନଥାନ୍ତି। ଗୋଟିଏ ଗୋଟିଏ ଜିଲ୍ଲାରେ ପ୍ରାୟ 50 ଅଧିକ ପ୍ରକାରର ସରକାର କାର୍ଯ୍ୟାଳୟ କାର୍ଯ୍ୟ କରୁଥାଏ, ଯାହା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ CDMO, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ, ଜିଲ୍ଲା କୃଷି କାର୍ଯ୍ୟାଳୟ, ମ୍ୟାଲେରିଆ ନିରାକରଣ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କେତୋଟି ଉଦାହରଣ ମାତ୍ର। ସରକାରୀ ଅଧିକାରୀଙ୍କୁ ସାକ୍ଷାତ କରିବାର ପ୍ରକ୍ରିୟା ଭିତରେ ରାଜନୈତିକ ନେତାମାନଙ୍କୁ ଭୁଲିବା ଆଦୌ ଉଚିତ ନୁହେଁ। ବିଭିନ୍ନ ଦଳର ଜିଲ୍ଲା ସଭାପତି, ଛାତ୍ର ସଂଗଠନର ସଭାପତି, ସମ୍ପୃକ୍ତ ଜିଲ୍ଲାର ବିଧାୟକମାନେ ମଧ୍ୟ ବହୁ କ୍ଷେତ୍ରରେ ଖବରର ଉତ୍ସ ଭାବେ କାର୍ଯ୍ୟ କରନ୍ତି। ଜିଲ୍ଲା ସଦର ମହକୁମା ପୌର ସଂସ୍ଥାର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ସାକ୍ଷାତ କରିନେବା ବି ଆବଶ୍ୟକ। ପୁଣି ଜିଲ୍ଲା ରିପୋର୍ଟିଂ ସମୟରେ ରାଜନୈତିକ ଖବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାଜ୍ୟ ଅପେକ୍ଷା ଜିଲ୍ଲାରେ ରାଜନୈତିକ ହଟଚମଟ ବେଶୀ ଲାଗି ରହେ, ସେଠାରେ ସବୁଦିନେ କିଛି ନା କିଛି ଘଟୁଥାଏ। ରାଜନେତାମାନେ ମଧ୍ୟ ବହୁ ସମୟରେ ସରକାରୀ ଖବର ଆଣି ଦେଇଥାନ୍ତି, ତେବେ ସେହି ଖବର ଛାପି ପୂର୍ବରୁ ସରକାରୀ ଅଧିକାରୀମାନଙ୍କଠାରୁ ଯାଞ୍ଚ କରାଇ ନେବା ବା ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଯିବା ନିହାତି ଦରକାର। ଜିଲ୍ଲାର ଓକିଲ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ଜିଲ୍ଲା ରିପୋର୍ଟିଂକୁ ସୁଗମ କରିଥାଏ। ଓକିଲମାନଙ୍କଠାରୁ କୋର୍ଟ ବା ଅଦାଲତ ରିପୋର୍ଟିଂ ଖବର ସଂଗ୍ରହ କରାଯାଇଥାଏ। ଜିଲ୍ଲା କୋର୍ଟରେ କେତେକ ମାମଲାରେ ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡ ପରି ନିଷ୍ପତ୍ତି ହୋଇଥାଏ, ସେହି ଖବରଗୁଡ଼ିକ ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଏ। ଅନେକ ସମୟରେ ଜିଲ୍ଲାର ଭୌଗୋଳିକ ସୀମା ବେଶ୍ ପରିବ୍ୟାପ୍ତ ହୋଇଥାଏ, ଯେମିତି ମୟୂରଭଞ୍ଜ, ସୁନ୍ଦରଗଡ଼ ଇତ୍ୟାଦି। ସେହି ଜିଲ୍ଲାରେ ବ୍ଲକ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବେଶ୍ ଅଧିକ। ଅବଶ୍ୟ ଆଜିକାଲି ପ୍ରାୟତଃ ବ୍ଲକରେ ଜଣେ ଜଣେ ପ୍ରତିନିଧି ରହୁଛନ୍ତି, କିନ୍ତୁ ସେମାନେ ମୁଖ୍ୟତଃ ଏଜେଣ୍ଟ ଏବଂ ସାମ୍ବାଦିକ ଉଭୟ। ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ବ୍ଲକ ସ୍ତରରେ ବି ଘଟେ। ଧର୍ମାନ୍ତରୀକରଣ ଆଦି ଘଟଣାରେ ରିପୋର୍ଟ ନିପଟ ମଫସଲ ଗାଁ ଭିତରୁ ଆସିଥାଏ। ସେଠାକାର ପ୍ରତିନିଧି ଯେଉଁ ରିପୋର୍ଟ ପଠାଇଥାନ୍ତି ବହୁ ସମୟରେ ତାହା ତଥ୍ୟ ଉପରେ ପର୍ଯ୍ୟବେସିତ ହୋଇନଥାଏ କିମ୍ବା ଘଟଣାସ୍ଥଳକୁ ନ ଯାଇ କାହା କଥା ଶୁଣି ରିପୋର୍ଟ ଲେଖିଦେବାର ମାମଲା ମଧ୍ୟ ଓଡ଼ିଶାରେ କମ୍ ନୁହେଁ। ତେଣୁ ସେପରି ସମ୍ବେଦନଶୀଳ ମାମଲାରେ ଜିଲ୍ଲା ପ୍ରତିନିଧି ଘଟଣାର ଗୁରୁତ୍ୱ ଅନୁସାରେ ନିଜେ ଭଲ ଭାବେ ବୁଝି ଏବଂ ଯାଞ୍ଚ କରି ରିପୋର୍ଟ ଦେବା ଭଲ। ଏଥିପାଇଁ ଜିଲ୍ଲା ପ୍ରତିନିଧିଙ୍କୁ ପ୍ରତିଟି ବ୍ଲକରେ ଅନେକ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖିବା ଆବଶ୍ୟକ। ଏଇଠି ସଂକ୍ଷେପରେ କହିଲେ ବ୍ଲକ ସଦର ମହକୁମାର କିମ୍ବା ତା ପାଖକୁ ଲାଗିଥିବା ଛକ ଜାଗାମାନଙ୍କରେ ଗୋଟିଏ ଗୋଟିଏ ଦୋକାନ ଅଥବା ସ୍ଥାନ ଥାଏ ଯେଉଁଠି ଲୋକମାନେ ବସି ଅନେକ ବିଷୟରେ ଆଲୋଚନା କରନ୍ତି। ସେହି ଆଲୋଚନାର ପରିଧି ଭିତରେ ବ୍ଲକର ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ସ୍ଥାନ ପାଇଥାଏ। ମନେ ରଖିବାକୁ ପଡ଼ିବ ଯେ ଖବର ଆଗ ଲୋକଙ୍କ ପାଖକୁ ଯାଏ, ତାପରେ ସାମ୍ବାଦିକଙ୍କ ପାଖକୁ ଆସେ। ଫଳରେ ବ୍ଲକରେ ଖବର ସହ ଗୁଡ଼େଇ ହୋଇ ରହୁଥିବା ଲୋକଙ୍କ ସହ ସମ୍ପର୍କ ରଖିବା ବଡ଼ ଆବଶ୍ୟକତା। ନିଜ ବ୍ଲକ ପ୍ରତିନିଧିମାନଙ୍କ ସହ ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା କରି ତାଙ୍କଠାରୁ ଖବର ବୁଝି ନେବା ବି ଭଲ, କାରଣ ସେଇଠୁ ହିଁ ଜାଣିହେବ କେଉଁ ଖବରର ଗୁରୁତ୍ୱ କେତେ ଏବଂ ସେହି ଘଟଣାଟିକୁ ବ୍ଲକ ପ୍ରତିନିଧି ଜଣକ କେଉଁ ବାଗରେ ରିପୋର୍ଟିଂ କରିଛନ୍ତି। ବ୍ଲକରେ ଢେର ଭଲ ସାମ୍ବାଦିକ ଅଛନ୍ତି, ସେମାନେ ଖବରକୁ ନିଜସ୍ୱ ଶୈଳୀରେ ଏବଂ ସୁନ୍ଦର ଭାବେ ଉପସ୍ଥାପିତ କରିଥାନ୍ତି। ବ୍ଲକ ସାମ୍ବାଦିକତା ଭିତରକୁ କ୍ରମଶଃ ଶିକ୍ଷିତମାନେ ପଶୁଥିବାରୁ ରିପୋର୍ଟିଂ ମାନରେ ବହୁ ଉନ୍ନତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କେଉଁ କେଉଁ ବିଷୟ ଉପରେ ସବୁ ସମୟରେ ଗୁରୁତ୍ୱ ଦେବା ଆବଶ୍ୟକ ତାହା ଚାଲନ୍ତୁ ଜାଣିନେବା। ଜିଲ୍ଲା ଭିତରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସବୁଦିନେ ରିପୋର୍ଟିଂ ପାଇଁ ଭଲ ଖୋରାକ ଯୋଗାଇଥାନ୍ତି। ଶିଳ୍ପ ସଂସ୍ଥାରେ ଦୁର୍ଘଟଣା ଏବଂ ବିସ୍ଥାପିତଙ୍କ ସମସ୍ୟା ରାଜ୍ୟସ୍ତରରେ ବେଶ୍ ଗୁରୁତ୍ୱ ପାଇଥାଏ। ଯଦି ଜିଲ୍ଲାଟି ଆଦିବାସୀ ବହୁଳ ହୋଇଥାଏ ତେବେ ସେମାନଙ୍କ ପ୍ରକୃତ ଜୀବନଧାରଣର ଶୈଳୀ, ଧର୍ମାନ୍ତରୀକରଣ ମାମଲା, ତାଙ୍କ ପାଇଁ କାମ କରୁଥିବା ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀ ବି ରିପୋର୍ଟିଂ ପାଇଁ ମସଲା ଯୋଗାଇ ପାରିବ। ଆମ ରାଜ୍ୟରେ 13 ପ୍ରଜାତିର ଆଦିମ ଅଧିବାସୀ ଅଛନ୍ତି, ସେମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ 17 ସୂକ୍ଷ୍ମ ପ୍ରକଳ୍ପ କାର୍ଯ୍ୟ କରୁଛି। ମାତ୍ର ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ସେହି ଆଦିମ ଅଧିବାସୀଙ୍କ ଜୀବନଧାରଣ ମାନରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ, ବରଂ କେତେକ ପ୍ରଜାତିର ଜନସଂଖ୍ୟା କମିବାରେ ଲାଗିଛି। ତାକୁ ହିଁ ଆଧାର କରି ରିପୋର୍ଟ ପ୍ରସ୍ତୁତ କଲେ ତାହା ରାଜ୍ୟସ୍ତରରେ ଆଦୃତି ଲାଭ କରିଥାଏ। ସେହିପରି ସଂସ୍କୃତି, ପର୍ବପର୍ବାଣି, ମେଳା, ମହୋତ୍ସବ ଆଦି ଉପରେ ସବୁ ସମୟରେ ନଜର ରଖିବା ଆବଶ୍ୟକ ଏବଂ ସେଗୁଡ଼ିକ ଯେମିତି ଖବରକାଗଜ ପୃଷ୍ଠାରେ ଭଲ ସ୍ଥାନ ପାଇବ ତାହା ଦେଖିବା ଦରକାର। ଲୋକମାନେ ନିଜର ପରମ୍ପରାକୁ ପଢ଼ିବା ପାଇଁ ଭଲ ପାଆନ୍ତି, କାରଣ ସଂସ୍କୃତି ଓ ଜୀବନଶୈଳୀର ରିପୋର୍ଟିଂ ଜଣେ ସାମ୍ବାଦିକକୁ ନିର୍ଦ୍ଦିଷ୍ଟ ଜିଲ୍ଲା ସହ ଅନ୍ତରଙ୍ଗ ଭାବେ ଯୋଡ଼ିଥାଏ। ଯେମିତି ବରଗଡ଼ର ଧନୁଯାତ୍ରା, ବାରିପଦା ଓ କେନ୍ଦୁଝରର ମକର ମେଳା, ବ୍ରହ୍ମପୁରର ଠାକୁରାଣୀ ଯାତ୍ରା, ସମ୍ବଲପୁରର ଶୀତଳ ଷଷ୍ଠୀ ଇତ୍ୟାଦି। ଆଜିକାଲି ପ୍ରତି ଜିଲ୍ଲାରେ ଜିଲ୍ଲା ମହୋତ୍ସବ ବେଶ୍ ଜାକଜମକରେ ପାଳିତ ହେଉଛି, ସେ ସମ୍ପର୍କରେ ରିପୋର୍ଟ କରିବା ଦରକାର। ପୁଣି ପ୍ରତିଟି ଜିଲ୍ଲାର ନିର୍ଦ୍ଦିଷ୍ଟ ସମସ୍ୟା ଥାଏ। ମାଲକାନଗିରିର ସମସ୍ୟା ନକ୍ସଲ, ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସେହି ସମସ୍ୟା। ନକ୍ସଲ ସମସ୍ୟାରେ ରିପୋର୍ଟିଂ ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ଘଟଣା ମଧ୍ୟରୁ ଗୋଟିଏ। ବନ୍ୟା, ମରୁଡ଼ି ମଧ୍ୟ ରିପୋର୍ଟିଂ ପାଇଁ ଉପାଦାନ ଯୋଗାଇଥାନ୍ତି। ତେବେ ଜିଲ୍ଲା ରିପୋର୍ଟିଂ ବେଳେ ଯେତେବେଳେ କୌଣସି ସମ୍ବେଦନଶୀଳ ଘଟଣାର ରିପୋର୍ଟିଂ ପାଇଁ ସାମ୍ବାଦିକ ଚେଷ୍ଟା କରିବେ, ସେହି ସମୟରେ କେତୋଟି ସୁରକ୍ଷା ବିଷୟ ପ୍ରତି ଧ୍ୟାନ ଦେବା ଦରକାର। ଚାଲନ୍ତୁ ଏ ନେଇ କିଛି ଉଦାହରଣକୁ ଜାଣିନେବା, ଯାହା ସମୁଦାୟ ମାମଲା ଭଲ ଭାବେ ବୁଝାଇ କହିବ। ବାଲେଶ୍ୱରରେ ରିପୋର୍ଟର ଥିବା ବେଳେ ଦିନେ ରାତିରେ ଖବର ଆସିଲା ଆଦିବାସୀମାନେ ରାଜବରହମପୁରର ଥାନା ପୋଡ଼ି ଦେଇଛନ୍ତି। ବର୍ଷା ଋତୁ, ରାତି 11 ଟପିଲାଣି, ଘଟଣା ସମ୍ପର୍କରେ କାହାରିଠାରୁ ପଚାରି ବୁଝିବା ପାଇଁ ବି ସମୟ ନଥାଏ। ପୁଣି ଜଣେ ଆଦିବାସୀ ଅନ୍ୟ ଜଣେ ଲୋକର କଟା ମୁଣ୍ଡ ଆଣି ଥାନାରେ ଦେବା ପରେ ଏମିତି କାଣ୍ଡ ଘଟିଥାଏ, ପୁଲିସ ଲାଠିଚାର୍ଜ କରିଥାଏ ବୋଲି ଖବର ଆସୁଥାଏ। ରାଜରହମପୁର ସିମିଳିପାଳ କଡ଼ରେ ଜଙ୍ଗଲ ଭିତରେ ଏକ ଆଦିବାସୀ ବହୁଳ ଥାନା, ନୀଳଗିରି ଦେଇ ସେଠାକୁ ଯିବାକୁ ହୁଏ। ତେଣୁ ମୁଁ ଓ ଆମ ଫଟୋଗ୍ରାଫର ଠିକ୍ କଲୁ ପରଦିନ ସକାଳେ ସେଠାକୁ ଯିବା ପାଇଁ। ସକାଳେ ଆମେ ଦିହେଁ ଆଗ ରାଜବରହମପୁର ଥାନାରେ ପହଞ୍ଚିଲା ବେଳକୁ ଦୃଶ୍ୟ ଥାଏ ବେଶ୍ ବିପର୍ଯ୍ୟସ୍ତ। ଯେଉଁ ଗାଁରେ ଘଟଣା ଘଟିଥିଲା ତାହା ସେଠାରୁ ଆଉ 8 ଜଙ୍ଗଲୀ ଝରଣା ଟପି ସେ ଗାଁରେ ପହଞ୍ଚିବାକୁ ପଡ଼େ। ଆମେ ନିଷ୍ପତ୍ତି ନେଲୁ ସେ ଗାଁକୁ ବି ଯିବୁ। ଥାନା ଆକ୍ରମଣ ସମ୍ପର୍କରେ ସବୁ ଖବର ସଂଗ୍ରହ ପରେ ଆମେ ସେ ଗାଁକୁ ବାହାରିଲୁ। ଗଲାବେଳେ ପୋଲିସକୁ କହିଗଲୁ ଆମେ ଅପରାହ୍ନ 4 ସୁଦ୍ଧା ନ ଫେରିଲେ ଆମକୁ ଖୋଜିବାକୁ ବାହାରିବ। ଗାଁରେ ପହଞ୍ଚିଲା ପରେ ଗୋଟାଏ ଅଘଟଣ ଘଟିଲା। ଫଟୋଗ୍ରାଫର ଫଟୋ ଉଠାଉଥିବାର ଦେଖି କିଛି ଲୋକ ଅଚାନକ ଉତ୍ତ୍ୟକ୍ତ ହୋଇଗଲେ ଏବଂ ଆମ ଦୁଇଙ୍କୁ ବାନ୍ଧି ଗୋଟିଏ ଘରେ ରଖିଦେଲେ। ପାଞ୍ଚ ଘଣ୍ଟା ସେଠାରେ ରହିବା ପରେ ପୋଲିସ ସଞ୍ଜକୁ ଆସି ଆମକୁ ଉଦ୍ଧାର କଲା। ଏଠି ଦୁଇଟି ବିଷୟ ସାମ୍ନାକୁ ଆସେ। ପୋଲିସକୁ ଗଲାବେଳେ ଖବର ଦେଇ ଯାଇଥିଲୁ ବୋଲି ଆମେ ଉଦ୍ଧାର ପାଇଗଲୁ। ତାପରେ ଗାଁରେ ପହଞ୍ଚିଲା ବେଳକୁ ପରିସ୍ଥିତି ବେଶ ଉତ୍ତେଜନାପୂର୍ଣ୍ଣ ଥିଲା, ଯାହା ଆମ ନଜର ବାହାରେ ରହିଗଲା। ତାହାର ପରିଣତି ଆମକୁ ଭୋଗିବାକୁ ପଡ଼ିଲା। ସେମିତି 2006 କଳିଙ୍ଗ ନଗରରେ ଗୁଳିକାଣ୍ଡ ଘଟଣାର ରିପୋର୍ଟିଂ ପାଇଁ ଗଲାବେଳେ ପୋଲିସ ଆମକୁ ଚଣ୍ଡିକୋଲ ଛକ ଆଗ ବ୍ରାହ୍ମଣୀ ବିଚ୍ ଛକରେ ଅଟକାଇଲା। ଜଣେ ଅଫିସର କହିଲେ କର୍ଫ୍ୟୁ ହୋଇଯିବ, ଆପଣ ଯାଆନ୍ତୁ ନାହିଁ। ମୁଁ କିନ୍ତୁ ପ୍ରକୃତ ଘଟଣା ଦେଖିବାର ଲୋଭରେ ତାଙ୍କ କଥା ନ ମାନି ଭିତରକୁ ପଶିଲି ଓ ବେଶ ଅଡ଼ୁଆରେ ପଡ଼ିଗଲି ମଧ୍ୟ। ତେଣୁ ରିପୋର୍ଟିଂ ସମୟରେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ଏକ ବଡ଼ ଆବଶ୍ୟକତା। ଘଟଣାର ସମ୍ବେଦନଶୀଳତା ପ୍ରତି ଦୃଷ୍ଟି ଦେଇ ରିପୋର୍ଟିଂ କରିବା ସବୁଠାରୁ ଭଲ, କାରଣ ଲୋକଙ୍କ ମାନସିକତା ଓ ଅସୁବିଧା ସବୁଠୁ ଆଗରେ। ସେଥିରେ ଟିକିଏ ଏପାକ୍ ସେଫାକ୍ ହେଇଗଲେ ଆପଣ ଜନ ଅସନ୍ତୋଷର ଶିକାର ହୋଇପାରନ୍ତି। ପ୍ରିୟ ବିଦ୍ୟାର୍ଥୀଗଣ, ଆମେ ଆଲୋଚନା କଲେ ଜିଲ୍ଲା ରିପୋର୍ଟିଂ ବିଷୟରେ। ଆଶା କରୁଛୁ ଏହା ଆପଣମାନଙ୍କ ପାଇଁ ଉପାଦେୟ ହେବ। ଆପଣମାନଙ୍କ ଶୁଭକାମନା ସହ ବିଦାୟ ନେଉଛୁ। ନମସ୍କାର।